ଓମ୍ ଶାନ୍ତି। ଆଜି 2 ଅଗଷ୍ଟ 2025 ବାପଦାଦାଙ୍କର ମଧୁର ସାକାର ମହାବାକ୍ୟ। ବାବାଜୀ ସାରେ କହୁଛନ୍ତି, ମିଠେ ବଚେ, କେବେ ହେଲେ ଥକିଯାଇ ଯୋଗର ଯାତ୍ରାକୁ ଛାଡ଼ିବାର ନାହିଁ, ସର୍ବଦା ଦେହି ଅଭିମାନୀ ସ୍ଥିତିରେ ରହିବା ପାଇଁ ଚେଷ୍ଟା କର। ବାବାଙ୍କଠାରୁ ସ୍ନେହ ପାଇବା ପାଇଁ ଅଥବା ମଧୁର ସ୍ୱଭାବଯୁକ୍ତ ହେବା ପାଇଁ ଯୋଗଯୁକ୍ତ ହୋଇ ରୁହ। ଆଜିର ପ୍ରଶ୍ନ, ସୁହୁଳ କଳା ସମ୍ପୂର୍ଣ୍ଣ ଅଥବା ପରଫେକ୍ଟ ହେବା ପାଇଁ କେଉଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ? ତ ବାବା ଉତ୍ତରରେ କହୁଛନ୍ତି, ଯେତେ ଦୂର ସମ୍ଭବ ନିଜକୁ ଆତ୍ମା ମନେ କର। ସ୍ନେହର ସାଗର ବାବାଙ୍କୁ ମନେ ପକାଇଲେ ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯିବ। ଜ୍ଞାନ ତ ବହୁତ ସହଜ, କିନ୍ତୁ ସୁହୁଳ କଳା ସମ୍ପୂର୍ଣ୍ଣ ହେବା ପାଇଁ ଯୋଗ ଦ୍ୱାରା ଆତ୍ମାକୁ ପରଫେକ୍ଟ କରିବାକୁ ହେବ। କିନ୍ତୁ ଆତ୍ମା ଭାବିବା ଦ୍ୱାରା ସ୍ୱଭାବ ମିଠା ହୋଇଯିବ, ସବୁ ପ୍ରକାରର ଖିଟ୍ପିଟ୍ ସମାପ୍ତ ହୋଇଯିବ। ଆଜିର ଗୀତ, ତୁ ପ୍ୟାର କା ସାଗର ହେ ହମ ଏକ ବୁନ୍ଦ କେ ପ୍ୟାସେ ହେ। ଓମ୍ ଶାନ୍ତି। ସ୍ନେହର ସାଗର ବାପା ନିଜର ସନ୍ତାନମାନଙ୍କୁ ମଧ୍ୟ ଏହିପରି ସ୍ନେହର ସାଗର କରାଉଛନ୍ତି। ପିଲାମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ହିଁ ହେଉଛି ଆମେ ଏହିପରି ଲକ୍ଷ୍ମୀ ନାରାୟଣ ସଦୃଶ ହେବୁ। ଏମାନଙ୍କୁ ସମସ୍ତେ କେତେ ଶ୍ରଦ୍ଧା କରୁଛନ୍ତି, ପିଲାମାନେ ଜାଣିଛନ୍ତି ଯେ ବାପା ଆମକୁ ଏହାଙ୍କ ପରି ମଧୁର କରାଉଛନ୍ତି। ଏହିଠାରେ ହିଁ ମଧୁର ହେବାକୁ ପଡ଼ିବ ଏବଂ ବାପାଙ୍କ ସ୍ମୃତି ଦ୍ୱାରା ହେବ। ଭାରତୀୟ ଯୋଗର ଗାୟନ ରହିଛି, ଏହା ହେଉଛି ବାପାଙ୍କର ସ୍ମୃତି। ଏହି ଯୋଗ ବଳ ଦ୍ୱାରା ହିଁ ତୁମେ ଲକ୍ଷ୍ମୀ ନାରାୟଣଙ୍କ ଭଳିଆ ବିଶ୍ୱର ମାଲିକ ହେଉଛ। ପିଲାମାନଙ୍କୁ ଏହି ମେହନତ କରିବାକୁ ହେବ। ତୁମେ କେବେ ହେଲେ ଗର୍ବ କର ନାହିଁ ଯେ ମୋ ପାଖରେ ବହୁତ ଜ୍ଞାନ ରହିଛି। ମୂଳ କଥା ହେଉଛି ଯୋଗଯୁକ୍ତ ହେବା। ବାବାଙ୍କ ସ୍ମୃତି ଦ୍ୱାରା ହିଁ ସ୍ନେହ ମିଳୁଛି। ଯଦି ବହୁତ ମଧୁର ବହୁତ ସ୍ନେହୀ ହେବାକୁ ଚାହୁଁଛ, ଉଚ୍ଚ ପଦ ପାଇବାକୁ ଚାହୁଁଛ, ତେବେ ମେହନତ କର, ନଚେତ ବହୁତ ପଶ୍ଚାତ୍ତାପ କରିବ। କାହିଁକି ନା ବହୁତ ସନ୍ତାନ ଅଛନ୍ତି ଯାହାଙ୍କର ସ୍ମୃତି ବାବାଙ୍କ ନିକଟରେ ପହଞ୍ଚୁ ନାହିଁ, ଥକିଯିବାରୁ ଛାଡ଼ି ଦେଉଛନ୍ତି। ପ୍ରଥମତଃ ଦେହି ଅଭିମାନୀ ହେବା ପାଇଁ ବହୁତ ପ୍ରଯତ୍ନ କର, ନଚେତ ବହୁତ ନିଚ ପଦ ପାଇବ। ଏତେ ମଧୁର କେବେ ହେଲେ ହୋଇପାରିବ ନାହିଁ। ବହୁତ କମ୍ ସନ୍ତାନ ଅଛନ୍ତି ଯେଉଁମାନେ ଆକର୍ଷିତ କରୁଛନ୍ତି, କାହିଁକି ନା ସେମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି। କେବଳ ବାବାଙ୍କର ସ୍ମୃତି ହିଁ ଆବଶ୍ୟକ। ଯେତେ ୟାଦ କରିବ ସେତେ ବହୁତ ମଧୁର ହୋଇଯିବ। ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ପୂର୍ବ ଜନ୍ମରେ ବହୁତ ୟାଦ କରିଥିଲେ, ତାଦ୍ୱାରା ହିଁ ଏତେ ମଧୁର ହୋଇଛନ୍ତି। ସତ୍ୟଯୁଗରେ ସୂର୍ଯ୍ୟବଂଶୀ ପ୍ରଥମ ନମ୍ବରରେ ରହିବେ, ଚନ୍ଦ୍ରବଂଶୀ ତ ଦ୍ୱିତୀୟ ନମ୍ବର ହୋଇଗଲା। ଏହି ଲକ୍ଷ୍ମୀ ନାରାୟଣ ସମସ୍ତଙ୍କୁ ବହୁତ ପ୍ରିୟ ଲାଗିଥାନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କ ଚେହେରା ଏବଂ ରାମସୀତାଙ୍କର ଚେହେରାରେ ବହୁତ ଫରକ ରହିଛି। ଲକ୍ଷ୍ମୀ ନାରାୟଣଙ୍କ ଉପରେ କେବେ କେହି କଳଙ୍କ ଲଗାଇ ନାହାନ୍ତି, ଭୁଲରେ ଶ୍ରୀକୃଷ୍ଣଙ୍କ ଉପରେ କଳଙ୍କ ଲଗାଇଛନ୍ତି ଏବଂ ରାମସୀତାଙ୍କ ଉପରେ ମଧ୍ୟ ଲଗାଇଛନ୍ତି। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବିଲେ ବହୁତ ମଧୁର ହୋଇଯିବ। ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବହୁତ ମଜା ଲାଗିବ। ଯେତେ ମନେ ପକାଇବ ସେତେ ଶତପ୍ରଧାନ ସୁହୁଳ କଳା ସମ୍ପୂର୍ଣ୍ଣ ହେବ। 14 କଳା ହେବା ଅର୍ଥାତ୍ ତ୍ରୁଟିପୂର୍ଣ୍ଣ ହେବା, ଏହାପରେ ପୁଣି ଧୀରେ ଧୀରେ ଆହୁରି ତ୍ରୁଟିପୂର୍ଣ୍ଣ ହୋଇ ଚାଲିଲା। ଏବେ ସୁହୁଳ କଳା ସମ୍ପୂର୍ଣ୍ଣ ହେବାକୁ ପଡ଼ିବ। ଜ୍ଞାନ ତ ବିଲକୁଲ ସହଜ ଅଟେ, ଯାହାକୁ କେହି ବି ଶିଖିଯିବେ। କଳ୍ପ କଳ୍ପ 84 ଜନ୍ମ ନେଇ ଆସିଛ, ଯେପର୍ଯ୍ୟନ୍ତ ପୁରା ପବିତ୍ର ନ ହୋଇଛନ୍ତି ଏବେ କେହି ତ ଘରକୁ ଫେରି ଯାଇପାରିବେ ନାହିଁ, ନଚେତ ଦଣ୍ଡଭୋଗ କରିବାକୁ ପଡ଼ିବ। ବାବା ବାରମ୍ବାର ବୁଝାଉଛନ୍ତି, ଯେତେ ସମ୍ଭବ ପ୍ରଥମେ ଏହି ଗୋଟିଏ କଥାକୁ ପକ୍କା କର ଯେ ମୁଁ ହେଉଛି ଆତ୍ମା। ଆମେ ଆତ୍ମା ଘରେ ରହୁଥିବା ସମୟରେ ଶତପ୍ରଧାନ ରହିଥାଉ, ପୁଣି ଏଠାରେ ଜନ୍ମ ନେଉଛୁ। କିଏ କେତେ ଜନ୍ମ ନେଉଛନ୍ତି ତ କିଏ ଆଉ କେତେ ଜନ୍ମ ନେଉଛନ୍ତି, ଶେଷ ସମୟରେ ତମ ପ୍ରଧାନ ହେଉଛନ୍ତି। ଦୁନିଆର ଇଜ୍ଜତ କମ୍ ହୋଇଯାଇଥାଏ, ନୂଆ ଘରେ କେତେ ଆରାମ ମିଳିଥାଏ, ପୁଣି ଧୀରେ ଧୀରେ ତ୍ରୁଟି ଆସିଯାଇଥାଏ, କଳା କମ୍ ହୋଇଯାଏ। ତୁମେ ପିଲାମାନେ ଯଦି ତ୍ରୁଟି ଶୂନ୍ୟ ଦୁନିଆକୁ ଯିବାକୁ ଚାହୁଁଛ ତେବେ ତ୍ରୁଟି ଶୂନ୍ୟ ହେବାକୁ ପଡ଼ିବ। କେବଳ ଜ୍ଞାନକୁ ତ୍ରୁଟି ଶୂନ୍ୟ କୁହାଯିବ ନାହିଁ, ଆତ୍ମାକୁ ତ୍ରୁଟି ଶୂନ୍ୟ ହେବାକୁ ପଡ଼ିବ। ଯେତେ ସମ୍ଭବ ଚେଷ୍ଟା କର, ମୁଁ ଆତ୍ମା ବାବାଙ୍କର ସନ୍ତାନ ଅଟେ। ଆନ୍ତରିକ ଖୁସି ବହୁତ ରହିବା ଉଚିତ। ମନୁଷ୍ୟ ନିଜକୁ ଦେହଧାରୀ ଭାବି ଖୁସି ହେଉଛନ୍ତି, ମୁଁ ଅମୁକର ସନ୍ତାନ ଅଟେ, ତାହା ହେଉଛି ଅଳ୍ପକାଳର ନିଶା। ଏବେ ତୁମ ସନ୍ତାନମାନଙ୍କୁ ବାବା ସହିତ ପୁରା ବୁଦ୍ଧି ଯୋଗ ଲଗାଇବାକୁ ହେବ, ଏଥିରେ ଝାଉଁଳି ଯିବା ଅନୁଚିତ। ବିଦେଶ ଆଦି ଯେଉଁଠାକୁ ଗଲେ ମଧ୍ୟ କେବଳ ଗୋଟିଏ କଥା ସ୍ମୃତିରେ ରଖ ଯେ ବାବାଙ୍କୁ ମନେ ପକାଇବାକୁ ହେବ। ବାବା ସ୍ନେହର ସାଗର ଅଟନ୍ତି, ଏହି ମହିମା କୌଣସି ମନୁଷ୍ୟର ନୁହେଁ। ଆତ୍ମା ନିଜ ପିତାଙ୍କର ମହିମା କରୁଛି, ଆତ୍ମାମାନେ ପରସ୍ପର ମଧ୍ୟରେ ଭାଇ ଭାଇ ଅଟନ୍ତି। ବାବା ସମସ୍ତଙ୍କୁ କହୁଛନ୍ତି, ପିଲାମାନେ ତୁମେ ସତପ୍ରଧାନ ଥିଲ, ଏବେ ତମ ପ୍ରଧାନ ହୋଇଯାଇଛ। ତମ ପ୍ରଧାନ ହେବା ଦ୍ୱାରା ତୁମେ ଦୁଃଖୀ ହୋଇପଡ଼ିଛ। ଏବେ ଆତ୍ମାକୁ ପରମାତ୍ମା ପିତା କହୁଛନ୍ତି, ତୁମେ ପ୍ରଥମେ ତ୍ରୁଟି ଶୂନ୍ୟ ଥିଲ। ସବୁ ଆତ୍ମାମାନେ ସତ୍ୟ ଯୁଗରେ ତ୍ରୁଟି ଶୂନ୍ୟ ଅଟନ୍ତି, ଯଦି ଅଭିନୟ ଭିନ୍ନ କିନ୍ତୁ ତ୍ରୁଟି ଶୂନ୍ୟ ତ ଅଟନ୍ତି ନା। ପବିତ୍ରତା ବିନା ତ ସେଠାକୁ କେହି ଯାଇପାରିବେ ନାହିଁ। ସୁଖଧାମରେ ତୁମ ପାଖରେ ଶାନ୍ତି ସୁଖ ଉଭୟ ଥିଲା, ସେଥିପାଇଁ ତୁମର ଧର୍ମ ସବୁଠାରୁ ସର୍ବୋଚ୍ଚ ଅଟେ, ଅସରନ୍ତି ସୁଖ ରହିଥାଏ। ବିଚାର କର, ଆମେ କ'ଣ ହେଉଛୁ? ସ୍ୱର୍ଗର ମାଲିକ ହେଉଛୁ, ତାହା ହେଉଛି ହୀରାତୁଲ୍ୟ ଜନ୍ମ। ଏବେ ତ କୌଡ଼ିତୁଲ୍ୟ ଜନ୍ମ ହୋଇଯାଇଛି। ଏବେ ବାବା ଯୋଗଯୁକ୍ତ ହୋଇ ରହିବାର ଇସାରା ଦେଉଛନ୍ତି, ତୁମେ ଡାକୁଛ ଯେ ଆପଣ ଆସି ଆମକୁ ପତିତରୁ ପବିତ୍ର କରାନ୍ତୁ। ସତ୍ୟଯୁଗ ହେଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। ରାମ ସୀତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବୋଲି କୁହାଯିବ ନାହିଁ, ସେମାନେ ସେକେଣ୍ଡ ଗ୍ରେଡ୍କୁ ଚାଲିଗଲେ, ଯୋଗର ଯାତ୍ରାରେ ପାସ୍ ହେଲେ ନାହିଁ। ନଲେଜରେ କେତେ ବି ତୀକ୍ଷ୍ଣ ହୋଇଥିଲେ ମଧ୍ୟ ଯୋଗ ନଥିଲେ କେବେ ହେଲେ ବାବାଙ୍କୁ ସ୍ନେହି ଲାଗିବେ ନାହିଁ। ବାବାଙ୍କ ସ୍ମୃତିରେ ରହିଲେ ହିଁ ମଧୁର ହେବେ, ପୁଣି ବାବା ମଧ୍ୟ ତୁମକୁ ମଧୁର ଲାଗିବେ। ପାଠପଢ଼ା ତ ବିଲକୁଲ ସାଧାରଣ ଅଟେ, ପବିତ୍ର ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ଏହାକୁ ଭଲ ଭାବରେ ନୋଟ୍ କରିଦିଅ। ତେବେ ଯେଉଁଠାରେ ଖିଟିପିଟି ହେଉଛି, ଅହଙ୍କାର ଆସିଯାଉଛି, ୟାଦର ଯାତ୍ରାରେ ରହିଲେ ଏପରି କେବେ ହେବ ନାହିଁ। ମୂଳ କଥା ହେଲା ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଓ। ଦୁନିଆରେ ମନୁଷ୍ୟ କେତେ ଲଢ଼େଇ ଝଗଡ଼ା କରୁଛନ୍ତି, ଜୀବନକୁ ଯେପରି ବିଷ ସଦୃଶ କରିଦେଉଛନ୍ତି, ଏହି ଅକ୍ଷର ସବୁ ସତ୍ୟ ଯୁଗରେ ରହିବ ନାହିଁ। ଆମକୁ ଆଗକୁ ଗଲେ ତ ମନୁଷ୍ୟମାନଙ୍କର ଜୀବନ ଆହୁରି ଜହର ପରି ହୋଇଯିବ। ଏହା ହେଉଛି ହିଁ ବିଷୟ ସାଗର, ରୌରବ ନର୍କରେ ସମସ୍ତେ ପଡ଼ିଛନ୍ତି, ବହୁତ ଆବର୍ଜନା ରହିଛି, ଦିନକୁ ଦିନ ଦୁର୍ଗନ୍ଧ ବଢ଼ି ଚାଲିଛି। ଏହାକୁ ବେକାରୀ ଦୁନିଆ କୁହାଯାଉଛି। ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି, କାହିଁକିନା ଦେହ ଅଭିମାନର ଭୂତ ରହିଛି, କାମର ଭୂତ ରହିଛି। ବାବା କହୁଛନ୍ତି, ଏହି ଭୂତଗୁଡ଼ିକୁ ଦୂର କର, ଏହି ଭୂତ ହିଁ ତୁମର ମୁହଁ କଳା କରିଦେଇଛନ୍ତି, କାମାଗ୍ନି ଦ୍ୱାରା କଳା ହୋଇଯାଉଛନ୍ତି। ସେଥିପାଇଁ ବାବା କହୁଛନ୍ତି, ପୁଣି ମୁଁ ଆସି ଜ୍ଞାନ ଅମୃତର ବର୍ଷା କରୁଛି। ଏବେ ତୁମେ କ'ଣ ହେଉଛ? ସେଠାରେ ତ ହୀରାର ମହଲ ହେବ, ସବୁ ପ୍ରକାରର ବୈଭବ ରହିବ। ଏଠାରେ ସବୁ ଭେଜାଲ ଜିନିଷ ଅଟେ, ଗାଈମାନଙ୍କର ଖାଦ୍ୟକୁ ଦେଖ, ସବୁଥିରୁ ପୌଷ୍ଟିକତା ବାହାର କରି ବାକି ଯାହା ରହିଗଲା ତାକୁ ଦେଉଛନ୍ତି। ଗାଈକୁ ମଧ୍ୟ ଠିକ ଭାବେ ଖାଦ୍ୟ ମିଳୁନାହିଁ। ଶ୍ରୀକୃଷ୍ଣଙ୍କର ଗାଈକୁ ଦେଖ, କିପରି ସୁନ୍ଦର କରି ଦେଖାଇଛନ୍ତି। ସତ୍ୟଯୁଗରେ ଗାଈ ଏପରି ହେବେ ଯେ ସେ କଥା ନ କହିଲେ ଭଲ, ଦେଖିଲେ ଖୁସି ଆସିଯିବ। ଏଠାରେ ତ ପ୍ରତ୍ୟେକ ଜିନିଷରୁ ସାରତତ୍ୱ ବାହାର କରିଦେଉଛନ୍ତି, ଏହା ବହୁତ ଛି ଛି ଆବର୍ଜନାମୟ ଦୁନିଆ ଅଟେ, ତୁମକୁ ଏଥିରେ ମନ ଲଗାଇବା ଅନୁଚିତ। ବାବା କହୁଛନ୍ତି, ତୁମେ କେତେ ବିକାରୀ ହୋଇଯାଇଛ, ଲଢ଼େଇରେ କିପରି ପରସ୍ପରକୁ ମାରୁଛନ୍ତି, ଏଟମିକ ବମ୍ ପ୍ରସ୍ତୁତକାରୀଙ୍କର ମଧ୍ୟ କେତେ ସମ୍ମାନ କରୁଛନ୍ତି, ଏହାଦ୍ୱାରା ସମସ୍ତଙ୍କର ବିନାଶ ହୋଇଯାଉଛି। ବାବା ବସି ବତାଉଛନ୍ତି, ଆଜିର ମନୁଷ୍ୟ କ'ଣ କିପରି ଅଟନ୍ତି ଓ କାଲି କ'ଣ ହେବେ। ଏବେ ତୁମେ ସଙ୍ଗମରେ ଅଛ, ସଙ୍ଘ ଉଦ୍ଧାର କରେ, କୁସଙ୍ଗ ଖରାପ କରିଥାଏ, ତୁମେ ପୁରୁଷୋତ୍ତମ ହେବା ପାଇଁ ବାବାଙ୍କର ହାତ ଧରୁଛ। କେହି ପହଁରା ଶିଖୁଥିଲେ ଶିଖାଉଥିବା ବ୍ୟକ୍ତିର ହାତ ଧରିବାକୁ ପଡ଼ିଥାଏ, ନଚେତ ଅଣନିଶ୍ୱାସୀ ହୋଇଯିବେ। ଏଥିରେ ମଧ୍ୟ ହାତ ଧରିବାକୁ ପଡ଼ିଥାଏ, ନଚେତ ମାୟା ଟାଣି ନେବାର ସମ୍ଭାବନା ରହିଛି। ତୁମେ ଏହି ସାରା ବିଶ୍ୱକୁ ସ୍ୱର୍ଗ କରୁଛ, ନିଜର ନିଶା ବଢ଼ାଇବା ଉଚିତ। ଆମେ ଶ୍ରୀମତ ଆଧାରରେ ନିଜର ରାଜତ୍ୱ ସ୍ଥାପନ କରୁଛୁ। ସମସ୍ତ ମନୁଷ୍ୟ ମାତ୍ରକେ ଦାନ ତ କରୁଛନ୍ତି, ଫକୀରଙ୍କୁ ଦେଉଛନ୍ତି, ତୀର୍ଥଯାତ୍ରାରେ ପଣ୍ଡାଙ୍କୁ ଦାନ ଦେଉଛନ୍ତି, ଚାଉଳ ମୁଠାଏ ମଧ୍ୟ ଦାନ ନିଶ୍ଚିତ କରିବେ। ସେସବୁ ଭକ୍ତି ମାର୍ଗରେ ଚାଲିଆସୁଛି। ଏବେ ବାବା ଆମକୁ ଡବଲ ଦାନୀ କରାଉଛନ୍ତି। ବାବା କହୁଛନ୍ତି, ତିନି ପାଦ ଭୂମିରେ ତୁମେ ଏହି ଈଶ୍ୱରୀୟ ଚିକିତ୍ସାଳୟ ଖୋଲ, ଯେଉଁଠି ମନୁଷ୍ୟ 21 ଜନ୍ମ ନିମନ୍ତେ ଆସି ସ୍ୱାସ୍ଥ୍ୟବାନ ହେବେ। ଏଠାରେ ତ ବିଭିନ୍ନ ପ୍ରକାର ରୋଗ ଆଦି ହେଉଛି, ବେମାରୀରେ କେତେ ସଢୁଛନ୍ତି, ଡାକ୍ତରଖାନାକୁ ଯାଇ ଦେଖିଲେ ଘୃଣା ଆସିବ, କର୍ମଭୋଗ କେତେ ରହିଛି। ଏସବୁ ଦୁଃଖରୁ ମୁକ୍ତ ହେବା ପାଇଁ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ, ଅନ୍ୟ କୌଣସି କଷ୍ଟ ତୁମକୁ ଦେଉ ନାହିଁ। ବାବା ଜାଣିଛନ୍ତି, ପିଲାମାନେ ବହୁତ କଷ୍ଟ ଦେଖିଛନ୍ତି, ଭିକାରୀ ମନୁଷ୍ୟର ଚେହେରା ହିଁ ବଦଳି ଯାଇଥାଏ, ଏକଦମ ଯେପରି ମୁର୍ଦ୍ଦା ପରି ହୋଇଯାଇଥାଏ, ଯେପରି ମଦୁଆ ମଦ ବିନା ରହିପାରେ ନାହିଁ। ମଦ ପିଇଲେ ବହୁତ ନିଶା ଚଢ଼ିଥାଏ, କିନ୍ତୁ ଅଳ୍ପ କାଳ ନିମନ୍ତେ। ଏହାଦ୍ୱାରା ଭିକାରୀ ମନୁଷ୍ୟମାନଙ୍କର ଆୟୁ କେତେ ଛୋଟ ହୋଇଯାଇଥାଏ। ନିର୍ବିକାରୀ ଦେବତାମାନଙ୍କର ଆୟୁ ପ୍ରାୟତଃ 125 ରୁ 150 ବର୍ଷ ହୋଇଥାଏ। ସଦା ନିରୋଗୀ ରହିଲେ ଆୟୁ ତ ବଢ଼ିବ ନା, ନିରୋଗୀ କାୟା ହୋଇଯାଇଥାଏ। ବାବାଙ୍କୁ ଅବିନାଶୀ ସର୍ଜନ ମଧ୍ୟ କୁହାଯାଉଛି। ଜ୍ଞାନ ଇଞ୍ଜେକ୍ସନ ସଦ୍ଗୁରୁ ଦେଲେ ଅଜ୍ଞାନ ଅନ୍ଧକାର ବିନାଶ, ବାବାଙ୍କୁ ଜାଣି ହିଁ ନାହାନ୍ତି, ସେଥିପାଇଁ ଅଜ୍ଞାନ ଅନ୍ଧକାର କୁହାଯାଉଛି। ଏହା ଭାରତବାସୀଙ୍କର ହିଁ କଥା ଅଟେ। ଖ୍ରୀଷ୍ଟଙ୍କୁ ତ ଜାଣିଛନ୍ତି, ଅମୁକ ସମ୍ପନ୍ତରେ ଆସିଥିଲେ, ସେ ସବୁର ତାଲିକା ରହିଛି, କିପରି କ୍ରମାନୁସାରେ ପପ୍ମାନେ ଗଦୀ ଉପରେ ବସୁଛନ୍ତି। ଏକ ଭାରତ ହିଁ ଅଟେ ଯିଏକି କାହାର ଜୀବନ କାହାଣୀକୁ ଜାଣି ନାହିଁ। ଡାକୁଛନ୍ତି ମଧ୍ୟ, ହେ ଦୁଃଖହର୍ତ୍ତା ସୁଖକର୍ତ୍ତା, ପରମାତ୍ମା ମାତା ପିତା ଆଦି ଆଦି। ଆଚ୍ଛା, ମାତା ପିତାଙ୍କର ଜୀବନ କାହାଣୀ ବିଷୟରେ ତ ବତାଅ, କିଛି ହେଲେ ବି ଜଣା ନାହିଁ। ତୁମେ ଜାଣିଛ, ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଆମେ ଏବେ ପୁରୁଷୋତ୍ତମ ହେଉଛୁ, ତେଣୁ ସମ୍ପୂର୍ଣ୍ଣ ପଢ଼ିବା ଦରକାର। ଲୋକଲାଜ କୁଳ ମର୍ଯ୍ୟାଦାରେ ମଧ୍ୟ ବହୁତ ଛନ୍ଦି ହୋଇ ରହୁଛନ୍ତି। ଏହି ବାବା ତ କୌଣସି କଥାର ଚିନ୍ତା କରି ନଥିଲେ, କେତେ ଗାଳି ଆଦି ଖାଇଲେ, ଏ କଥା ନା ମନରେ ଥିଲା ନା ଚିତ୍ତରେ ଥିଲା। ରାସ୍ତାରେ ଚାଲୁ ଚାଲୁ ବ୍ରାହ୍ମଣ ଛନ୍ଦି ହୋଇଗଲା, ବାବା ବ୍ରାହ୍ମଣ କରାଇଲେ ତେଣୁ ଗାଳି ଖାଇଲେ। ସାରା ପଞ୍ଚାୟତ ଗୋଟିଏ ପଟେ, ଦାଦା ଅନ୍ୟ ପଟେ ଥିଲେ। ସାରା ସିନ୍ଧି ପଞ୍ଚାୟତ କହିଲେ ଯେ, ଏସବୁ କ'ଣ କରୁଛ, ଆରେ ଗୀତାରେ ଭଗବାନ ଉବାଚ ଅଛି ନା, କାମ ମହାଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କଲେ ବିଶ୍ୱର ମାଲିକ ହେବ, ଏହା ତ ହେଉଛି ଗୀତାର ଅକ୍ଷର। ମୋ ଦ୍ୱାରା କେହି କୁହାଉଛନ୍ତି ଯେ କାମ ବିକାରକୁ ଜିତିବା ଦ୍ୱାରା ଜଗତ ଜିତ ହେବ, ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ବିଜୟ ପ୍ରାପ୍ତ କରିଛନ୍ତି ନା, ଏଥିରେ ଲଢ଼େଇ ଆଦିର କୌଣସି କଥା ନାହିଁ। ତୁମକୁ ସ୍ୱର୍ଗର ବାଦଶାହୀ ଦେବାକୁ ଆସିଛି, ଏବେ ପବିତ୍ର ହୋଇ ବାବାଙ୍କୁ ୟାଦ କର। ସ୍ତ୍ରୀ କହୁଛି ମୁଁ ପବିତ୍ର ହେବି, ସ୍ୱାମୀ କହୁଛି ମୁଁ ହେବି ନାହିଁ। ଜଣେ ହଂସ ଜଣେ ବଗ ହୋଇଯାଉଛନ୍ତି। ବାବା ଆସି ଜ୍ଞାନରତ୍ନ ଧାରଣା କରୁଥିବା ହଂସ କରାଉଛନ୍ତି, କିନ୍ତୁ ଜଣେ ହଂସ ହେଉଛି ଅନ୍ୟ ଜଣେ ନ ହେଲେ ଝଗଡ଼ା ହେଉଛି। ଆରମ୍ଭରେ ବହୁତ ଶକ୍ତି ଥିଲା, ବର୍ତ୍ତମାନ ଏତେ ଶକ୍ତି କାହା ପାଖରେ ନାହିଁ। ଯଦିଓ କହୁଛନ୍ତି ଯେ ଆମେ ଉତ୍ତରାଧିକାରୀ ଅଟୁ, କିନ୍ତୁ ଉତ୍ତରାଧିକାରୀ ହେବାର କଥା ଅଲଗା। ଆରମ୍ଭରୁ ତ ଚମତ୍କାର ହେଉଥିଲା, ବଡ଼ ବଡ଼ ଘର ଲୋକେ ତୁରନ୍ତ ଘର ଛାଡ଼ି ଆସୁଥିଲେ ସମ୍ପତ୍ତି ପାଇବା ପାଇଁ, ତେଣୁ ସେମାନେ ଯୋଗ୍ୟ ହୋଇଗଲେ। ପ୍ରଥମେ ଯେଉଁମାନେ ଆସିଥିଲେ ସେମାନେ ତ ଚମତ୍କାର କରିଥିଲେ, ବର୍ତ୍ତମାନ ବିରଳ କେହି ଏପରି ବାହାରିବେ, ଲୋକଲାଜ ବହୁତ ରହିଛି। ପ୍ରଥମେ ଯେଉଁମାନେ ଆସିଥିଲେ ସେମାନେ ବହୁତ ସାହସ ଦେଖାଇଥିଲେ, ବର୍ତ୍ତମାନ କେହି ଏପରି ସାହସ ରଖିବା ବହୁତ ମୁସ୍କିଲ ଅଟେ। ହଁ, ଗରିବ ସାହସ ରଖିପାରିବେ, ମାଳାର ଦାନା ହେବାକୁ ହେଲେ ପୁରୁଷାର୍ଥ କରିବାକୁ ପଡ଼ିବ, ମାଳା ତ ବହୁତ ବଡ଼ ଅଟେ। ଆଠ ରହିଛି 108, ରହିଛି 16,108 ମଧ୍ୟ ମାଳା ରହିଛି। ବାବା ନିଜେ କହୁଛନ୍ତି ବହୁତ ବହୁତ ମେହନତ କର, ନିଜକୁ ଆତ୍ମା ବୋଲି ଭାବ, ସତ୍ୟ ବତାଉ ନାହାନ୍ତି। ଯେଉଁମାନେ ନିଜକୁ ଭଲ ଭଲ ସନ୍ତାନ ବୋଲି ଭାବୁଛନ୍ତି ବାବା, ତାଙ୍କ ଦ୍ୱାରା ମଧ୍ୟ ବିକର୍ମ ହେଇଯାଉଛି। ଯେଉଁମାନେ ନିଜକୁ ଭଲ ଭଲ ସନ୍ତାନ ବୋଲି ଭାବୁଛନ୍ତି ତାଙ୍କ ଦ୍ୱାରା ମଧ୍ୟ ବିକର୍ମ ହୋଇଯାଉଛି। ଯଦିଓ ଜ୍ଞାନୀ ଆତ୍ମା ବି ଅଟନ୍ତି, ଜ୍ଞାନ ଭଲ ବୁଝାଉଛନ୍ତି, କିନ୍ତୁ ଯୋଗ ନାହିଁ, ହୃଦୟ ସିଂହାସନର ଅଧିକାରୀ ହେଉନାହାନ୍ତି। ଯୋଗଯୁକ୍ତ ହୋଇ ରହୁନଥିବାରୁ ହୃଦୟରେ ରହିପାରିବେ ନାହିଁ। ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ଆମକୁ ମନେ ପକାଇବେ ନା? ଆରମ୍ଭରେ ତୁରନ୍ତ ସମର୍ପଣ ହୋଇଗଲେ, ଏବେ ସମର୍ପଣ ହେବା ମାଉସୀ ଘର କଥା ନୁହେଁ, ମୂଳ କଥା ହେଉଛି ଯୋଗ, ତେବେ ଯାଇ ଖୁସିର ନିଶା ଚଢ଼ିବ। ଯେତେ କଳା କମ୍ ହୋଇ ଚାଲିଲା ସେତେ ଦୁଃଖ ବଢ଼ି ଚାଲିଲା, ଏବେ ଯେତେ କଳା ବଢ଼ିବ ସେତେ ଖୁସିର ନିଶା ମଧ୍ୟ ଚଢ଼ିବ। ପଛକୁ ତୁମକୁ ସବୁର ସାକ୍ଷାତକାର ହେବ, ଅଧିକ ଯୋଗଯୁକ୍ତ ହେଲେ କି ପଦ ମିଳିବ, ଏସବୁ ପଛରେ ସାକ୍ଷାତକାର ହେବ। ବିନାଶ ହେଲେ ତୁମେ ସ୍ୱର୍ଗର ସାକ୍ଷାତକାରର ହାଲୁଆ ଖାଇବ। ବାବା ବାରମ୍ବାର ବୁଝାଉଛନ୍ତି ଯୋଗର ସ୍ଥିତିକୁ ବଢ଼ାଅ, କାହାକୁ ଅଳ୍ପ କିଛି ବୁଝାଇ ଦେଲେ ଏଥିରେ ବାବା ଖୁସି ହେଉନାହାନ୍ତି। ଜଣେ ପଣ୍ଡିତର କଥା ମଧ୍ୟ ରହିଛି ନା, କହିଲେ ରାମ ରାମ କହିଲେ ସାଗର ପାର ହୋଇଯିବ। ଏହା ହେଉଛି ଯେ ନିଶ୍ଚୟରେ ହିଁ ବିଜୟ ହୋଇଥାଏ, ବାବାଙ୍କଠାରେ ସଂଶୟ ଆସିବା ଦ୍ୱାରା ବିନାଶ ହୋଇଯାଉଛନ୍ତି। ବାବାଙ୍କ ୟାଦ ଦ୍ୱାରା ହିଁ ପାପ କଟୁଛି, ରାତିଦିନ ଚେଷ୍ଟା କରିବା ଦରକାର, ପୁଣି କର୍ମେନ୍ଦ୍ରିୟର ଚଞ୍ଚଳତା ବନ୍ଦ ହୋଇଯିବ। ଏଥିରେ ବହୁତ ମେହନତ ରହିଛି, ବହୁତ ଅଛନ୍ତି ଯିଏକି ୟାଦର ଚାର୍ଟ ରଖୁନାହାନ୍ତି, ଅର୍ଥାତ୍ ମୂଳ ଦୁଆ ହିଁ ନାହିଁ। ଯେତେ ସମ୍ଭବ ଯେପରି ହେଲେ ବି ବାବାଙ୍କୁ ମନେ ପକାଇବା ଉଚିତ, ତେବେ ଯାଇ ସତପ୍ରଧାନ ଶୁଭଳ କଳା ହୋଇପାରିବ। ପବିତ୍ରତା ସହିତ ଯୋଗର ଯାତ୍ରା ମଧ୍ୟ ଦରକାର, ପବିତ୍ର ରହିବା ଦ୍ୱାରା ହିଁ ବାବାଙ୍କ ସ୍ମୃତିରେ ରହିପାରିବ। ଏହି ପଏଣ୍ଟକୁ ଭଲ ଭାବରେ ଧାରଣ କର, ବାବା କେତେ ନିରହଙ୍କାରୀ ଅଟନ୍ତି, ଆଗକୁ ଗଲେ ତୁମ ଚରଣରେ ସମସ୍ତେ ନୋଇବେ, କହିବେ ବାସ୍ତବରେ ଏହି ମାତାମାନେ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି। ଯୋଗର ସ୍ଥିତି ଏବେ କମ୍ ଅଛି, କୌଣସି ବି ଦେହଧାରୀଙ୍କୁ ୟାଦ କରିବା ଅନୁଚିତ, ତମ ପ୍ରଧାନରୁ ଶତପ୍ରଧାନ ହୋଇ ହେବାରେ ହିଁ ମେହନତ ରହିଛି। ଆଚ୍ଛା, ମିଠା ମିଠା ଶିଖିଲେ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏହି ପତିତ ଛିଛି ଦୁଃଖଦାୟୀ ଦୁନିଆରେ ମନ ଲଗାଇବାର ନାହିଁ। ଏକମାତ୍ର ବାବାଙ୍କର ହାତ ଧରି ଏଥିରୁ ପାରି ହେବାକୁ ପଡ଼ିବ। ଧାରଣା ନମ୍ବର ଦୁଇ, ମାଳାର ଦାନା ହେବା ପାଇଁ ବହୁତ ସାହସ ରଖି ପୁରୁଷାର୍ଥ କରିବାକୁ ହେବ। ଜ୍ଞାନରତ୍ନକୁ ହିଁ ଗ୍ରହଣ କରିଥିବା ହଂସ ହେବାକୁ ପଡ଼ିବ। କୌଣସି ପ୍ରକାରର ବିକର୍ମ କରିବାର ନାହିଁ। ଆଜିର ବରଦାନ ନିମିତ ଭାବ ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ଶ୍ରେଷ୍ଠ ସେବାଧାରୀ ହେବ। ବରଦାନକୁ ବାବା ବିସ୍ତାରରେ ବତାଉଛନ୍ତି। ନିମିତ ଭାବ ସେବାରେ ସ୍ୱତଃ ହିଁ ସଫଳତା ପ୍ରାପ୍ତ କରିଥାଏ। ଯଦି ନିମିତ ଭାବ ନାହିଁ ତେବେ ସଫଳତା ମଧ୍ୟ ନାହିଁ। ଶ୍ରେଷ୍ଠ ସେବାଧାରୀ ଅର୍ଥାତ୍ ପ୍ରତିଟି ପାଦ ବାବାଙ୍କର ପାଦ ଚିହ୍ନ ଉପରେ ରଖି ଚାଲୁଥିବା ଏବଂ ପ୍ରତି ପଦକ୍ଷେପକୁ ଅର୍ଥାତ୍ ପ୍ରତ୍ୟେକ କର୍ମକୁ ଶ୍ରେଷ୍ଠ ମତ ଅନୁସାରେ ଶ୍ରେଷ୍ଠ କରୁଥିବା ଆତ୍ମା, ଯେତେ ଯେତେ ସେବାରେ ଏବଂ ସ୍ୱ ଉନ୍ନତିରେ ବ୍ୟର୍ଥ ସମାପ୍ତ ହୋଇ ଚାଲିଥିବ ସେହି ଅନୁସାରେ ସମର୍ଥ ହୋଇ ଚାଲିଥିବ ଏବଂ ସମର୍ଥ ଆତ୍ମା ପ୍ରତି ପଦକ୍ଷେପରେ ସଫଳତାକୁ ପ୍ରାପ୍ତ କରିଥାନ୍ତି, ତେବେ ଶ୍ରେଷ୍ଠ ସେବାଧାରୀ ତାଙ୍କୁ କୁହାଯିବ। ଯେଉଁମାନେ ନିଜେ ସର୍ବଦା ଉମଙ୍ଗ ଉତ୍ସାହରେ ରହୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉମଙ୍ଗ ଉତ୍ସାହ ଦେଉଥିବେ। ଆଜିର ସ୍ଲୋଗାନ, ଈଶ୍ୱରୀୟ ସେବା କରିବା ପାଇଁ ଯଦି ନିଜ ଆଡୁ ପ୍ରସ୍ତାବ ଦେବ ତେବେ ସର୍ବଦା ପୁରସ୍କାର ପ୍ରାପ୍ତ କରିଚାଲିବ। ଅବ୍ୟକ୍ତ ଇଶାରା, ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ଆଜିର ଇଶାରା ପରମାତ୍ମ ସ୍ନେହର ଏହି ଡୋର ଦୂରଦୂରାନ୍ତରରୁ ନିଜ ଆଡ଼କୁ ଟାଣି ଆଣିଥାଏ। ଏହା ଏଭଳି ସୁଖଦାୟୀ ସ୍ନେହ ଯାହାକି ତୁମେ ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଏହି ସ୍ନେହରେ ହଜିଯିବ ତେବେ ସହଜରେ ଅନେକ ଦୁଃଖ ଭୁଲି ହୋଇଯିବ ଏବଂ ସଦାକାଳ ପାଇଁ ସୁଖର ଝୁଲଣାରେ ଝୁଲିବାକୁ ଲାଗିବ। କାହିଁକି ନା ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି ଯାହାକି ଜୀବନର ସୁଖ ଶାନ୍ତିର ସବୁ ମନୋକାମନା ଗୁଡ଼ିକୁ ପୂର୍ଣ୍ଣ କରିଦିଅନ୍ତି। ତେବେ ବାବା କେବଳ ସୁଖ ଦିଅନ୍ତି ନାହିଁ, ବରଂ ସୁଖର ଭଣ୍ଡାରର ମାଲିକ କରିଦିଅନ୍ତି। ଓମ୍ ଶାନ୍ତି।